ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রিস্ট বহুমূল্য নামে শুভেচ্ছা জনাই আজ এই পথ প্রদর্শিকা কার্যক্রমকে আপনার স্বাগত জনায়। আপনার মতামত তথা হৃদয়স্পর্শ সাক্ষী নিমন্তে বিশেষ ধন্যবাদ। আপনার এই কার্যক্রম দ্বারা আত্মিক জীবনে উপকৃত হয়ে পুথার জাঁয়ে আমি প্রভুঙ্ নামকে ধন্যবাদ দেউ। কেবল সে নুহে, আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু। ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ଆଉ ଯଦି ଏହାରି ମଧ୍ୟରେ ଆପଣଙ୍କର ସମସ୍ୟାର ସମାଧାନ ହୋଇଥାଏ, ତାହେଲେ ତୁରନ୍ତ ପତ୍ର ମାଧ୍ୟମରେ ଆମକୁ ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ ଏବଂ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଇପାରିବୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ପାଇଁ। ହଁ ପ୍ରଭୁ, ଆମମାନେ ପାପି ଓ ଅଯୋଗ୍ୟ ଅପଦାର୍ଥ ମନୁଷ୍ୟ ହେଲେ ମଧ୍ୟ ତୁମର ପ୍ରେମ, ତୁମର ଦୟା, ତୁମର ଅନୁଗ୍ରହ ଆମମାନଙ୍କ ଜୀବନ ପାଇଁ ତୁମେ ଉଣା କରିନାହଁ। ପ୍ରଭୁ, ତୁମେ ଆମମାନଙ୍କୁ କ୍ଷମା ଦେଇ ସୁଯୋଗ ଉପରେ ସୁଯୋଗ ଦେଉଛ, ଯେପରି ଆମମାନେ ନିଜର ପାପମୟ ଜୀବନକୁ ସମୀକ୍ଷା କରି ଅନୁତପ୍ତ ହୃଦୟରେ ତୁମ ନିକଟକୁ ଆସି କ୍ଷମା ମାଗି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ସେ ଅନନ୍ତ ଜୀବନର ଅଧିକାରୀ ହେଉ, ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାରୀ ହେଉ। ତେଣୁ ପ୍ରଭୁ, ନିବେଦନ ପ୍ରାର୍ଥନା କରୁଅଛୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ ଏବଂ ଆମ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଶ୍ରୋତାଧୁମାନଙ୍କର ତୁମେ ସମସ୍ୟା ସମାଧାନ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା 119 ପର୍ବର 63 ପଦରୁ ଆରମ୍ଭ କରି ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଈଶ୍ୱରଙ୍କର ବାକ୍ୟ ବିଷୟ ନେଇ ଅଧ୍ୟୟନ କରିଥିଲୁ, ଯେ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ଜୀବନ ପାଇଁ ଏକ ମହାନ ଉପାଦେୟ। ଈଶ୍ୱରଙ୍କ ବାକ୍ୟ ବିନା ଆମମାନେ କେବେ ହେଲେ ଏହି ଜଗତରେ ତାହାଙ୍କ ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରିପାରିବା ନାହିଁ। କେବଳ ଏହି ଜଗତକୁ ଆମମାନେ ଅତିକ୍ରମ କରି ଆଗବଢ଼ି ଯାଇପାରିବା ନାହିଁ। ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କର ସବୁକିଛି। ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଶକ୍ତି ଦିଏ, ସାନ୍ତ୍ୱନା ଦିଏ, ଭରସା ଦିଏ ଏବଂ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ପଥ ଦେଖାଏ। ତାହେଲେ ଆସନ୍ତୁ ଆଜି ମଧ୍ୟ ଆମେ ଈଶ୍ୱରଙ୍କର ବାକ୍ୟ ବିଷୟ ନେଇ ଆଉ କିଛି ବିଷୟ ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ ଗୀତ 119 ପର୍ବର 69ରୁ 70 ପଦରେ ଏହିପରି ଲେଖା ଅଛି। ଅହଙ୍କାରୀମାନେ ମୋ ବିରୁଦ୍ଧରେ ମିଥ୍ୟା କଥା କଳ୍ପନା କରିଅଛନ୍ତି, ମୁଁ ସର୍ବାନ୍ତକରଣରେ ତୁମ୍ଭର ବିଧାନ ସବୁ ପାଳନ କରିବି। ସେମାନଙ୍କ ଅନ୍ତଃକରଣ ମେଦ ପରି ସ୍ଥୂଳ, ମାତ୍ର ମୁଁ ତୁମ୍ଭ ବ୍ୟବସ୍ଥାରେ ଆମୋଦ କରେ। ଆମେ ଈଶ୍ୱରଙ୍କ ବାକ୍ୟରେ ଆମୋଦ କରିବା ଉଚିତ, ଆମେ ଈଶ୍ୱରଙ୍କ ବାକ୍ୟ ସହିତ ସଂଯୁକ୍ତ ହେବା ଉଚିତ। ଏହା ଅନ୍ତଃକରଣର ସମସ୍ୟା ନିମନ୍ତେ ବିଶେଷ ସହାୟକ, କାରଣ ଆମେ ଯଦି ଈଶ୍ୱରଙ୍କ ବାକ୍ୟରେ ଆମୋଦ ନ କରୁ ତାହେଲେ ଆମମାନେ ଏହି ଜଗତ ପ୍ରତି ଆସକ୍ତ ହେବା, ଜଗତରେ ଆମୋଦ କରିବା, ଆଉ ଏହି ଜଗତ ହିଁ ଆମମାନଙ୍କୁ ବିନାଶ ଆଡ଼କୁ କଢ଼ାଇ ନେବ। ଆସନ୍ତୁ ଏହାପରେ ଆମେ ଦଶମ ଅକ୍ଷର ମଧ୍ୟକୁ ଯିବା। ଏହି ଦଶମ ଅକ୍ଷରଟି ହେଉଛି ଇୟଦ୍। ଗୀତ 119 ପର୍ବର 73 ପଦରେ ଲେଖା ଅଛି, ତୁମ୍ଭ ହସ୍ତ ମୋତେ ନିର୍ମାଣ ଓ ମୂର୍ତ୍ତିମାନ କରିଅଛି, ମୁଁ ଯେପରି ତୁମ୍ଭର ଆଜ୍ଞା ସବୁ ପାଳନ କରିବି ଏଥିପାଇଁ ମୋତେ ସୁବିବେଚନା ପ୍ରଦାନ କର। ଈଶ୍ୱର ଆମମାନଙ୍କୁ ନିର୍ମାଣ କରିଅଛନ୍ତି ଓ ସେ ଜାଣନ୍ତି ପ୍ରକୃତରେ ଆମର ଆବଶ୍ୟକତା କ'ଣ। ଆମମାନଙ୍କର ପ୍ରଧାନ ଆବଶ୍ୟକତା ହେଉଛି ତାହାଙ୍କର ବାକ୍ୟ, ଆଉ ତାହା ହିଁ ଗୀତରଚକ ଏଠାରେ ପ୍ରକାଶ କରନ୍ତି। ଉଦାହରଣ ସ୍ୱରୂପ କାର୍ର ନିର୍ମାଣକର୍ତ୍ତା ଚାହେଁ ଯେପରି କାର୍ଟି ମରାମତି ନିମନ୍ତେ ତାହା ନିକଟକୁ ନିଆଯାଏ, ଆଉ ଠିକ୍ ସେହି ପ୍ରକାର ଭାବେ ଈଶ୍ୱର ଚାହାନ୍ତି ଆମେ ଯେପରି ତାଙ୍କର ବାକ୍ୟ ମଧ୍ୟ ଦେଇ ତାଙ୍କର ନିକଟବର୍ତ୍ତୀ ହେଉ। ଏହାପରେ ଏକାଦଶ ଅକ୍ଷରଟି ହେଉଛି କଫ୍। ଗୀତ 119 ପର୍ବର 83 ପଦରେ ଏହିପରି ଲେଖା ଅଛି, କାରଣ ମୁଁ ଧୂମସ୍ଥିତ କୁମ୍ପାତୁଲ୍ୟ ହୋଇଅଛି, ତଥାପି ମୁଁ ତୁମ୍ଭର ବିଧି ସବୁ ପାସରୁ ନାହିଁ। ଏହା ସେହି ବ୍ୟକ୍ତିକୁ ପ୍ରକାଶ କରେ ଯେ କି ଦୀର୍ଘଦିନ ଧରି ଭୟଙ୍କର ତାଡ଼ନାର ମଧ୍ୟ ଦେଇ ଗତି କରେ, ମାତ୍ର ସେ ପରିତ୍ୟକ୍ତ ହୁଏ ନାହିଁ, କାରଣ ଈଶ୍ୱରଙ୍କ ବାକ୍ୟ ହେଉଛି ତାହା ନିମନ୍ତେ ଦୃଢ଼ ଭରସା। ପ୍ରିୟ ବନ୍ଧୁ, ଆଜି ଆମମାନେ ଏହି ଜଗତ ମଧ୍ୟରେ ମନୁଷ୍ୟମାନଙ୍କର କଥା ଉପରେ ଭରସା କରୁ, ମନୁଷ୍ୟମାନଙ୍କ ଉପରେ ନିର୍ଭର କରୁ, କିନ୍ତୁ ଆମେ ଈଶ୍ୱରଙ୍କ ବାକ୍ୟ ଉପରେ ନିର୍ଭର କରୁନା, ଆଉ ତାହା ହିଁ ହେଉଛି ଆମମାନଙ୍କର ଭୁଲ। ଈଶ୍ୱର ତାଙ୍କର ବାକ୍ୟ ମଧ୍ୟ ଦେଇ ଯାହା ପ୍ରକାଶ କରିଅଛନ୍ତି ତାହା ସେ ସଫଳ କରନ୍ତି। ଈଶ୍ୱରଙ୍କ ବାକ୍ୟ କେବେ ହେଲେ ଅନ୍ୟଥା ହୁଏ ନାହିଁ, କିନ୍ତୁ ଆଜି ଆମମାନେ କ'ଣ କରୁଅଛୁ? ଆମମାନେ ମନୁଷ୍ୟର କଥା ଉପରେ ଗୁରୁତ୍ୱ ଦେଇ ମନୁଷ୍ୟର କଥା ଉପରେ ନିର୍ଭର କରି ଆମେ ଈଶ୍ୱରଙ୍କୁ ଉପେକ୍ଷା କରୁଅଛୁ, ଈଶ୍ୱରଙ୍କ ବାକ୍ୟକୁ ଉପେକ୍ଷା କରୁଅଛୁ। କିନ୍ତୁ ଏ ଜଗତରେ ଈଶ୍ୱରଙ୍କ ବାକ୍ୟ ହିଁ କେବଳ ଆମମାନଙ୍କୁ ଶାନ୍ତି ଦେଇପାରିବ, ସାନ୍ତ୍ୱନା ଦେଇପାରିବ, ଭରସା ଦେଇପାରିବ, ସାହସ ଦେଇପାରିବ, ଶକ୍ତି ଦେଇପାରିବ। ଏହାପରେ ଦ୍ୱାଦଶ ଅକ୍ଷରଟି ହେଉଛି ଲାମଦ୍। ଗୀତ 119 ପର୍ବର 99 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ତୁମ ବାକ୍ୟ ଅନନ୍ତକାଳ ନିମନ୍ତେ ସ୍ୱର୍ଗରେ ସଂସ୍ଥାପିତ ଅଛି। ତାଙ୍କର ବାକ୍ୟ ସ୍ୱର୍ଗରେ ସଂସ୍ଥାପିତ ଅଛି, ତାହିଁ ହେଉଛି ପ୍ରକୃତ ସ୍ଥାନ ଯେଉଁଠାରେ କି ଈଶ୍ୱରଙ୍କ ବାକ୍ୟର ପ୍ରକୃତ ଏକ ନକଲ ରହିଅଛି ଓ ସେହି ନକଲର ଏକ ମୌଖିକ ଈଶ୍ୱର ନିଶ୍ୱସିତ ବାକ୍ୟ ଯାହାକି ଲିଖିତ ଆକାରରେ ଆପଣଙ୍କ ହସ୍ତରେ ଓ ମୋ ହସ୍ତରେ ଅଛି। ମାତ୍ର ପ୍ରକୃତରେ ଏହି ବାକ୍ୟ ସେହି ସ୍ୱର୍ଗରେ ସଂସ୍ଥାପିତ ହୋଇଅଛି। ଆକାଶ ଓ ପୃଥିବୀ ଲୋପ ହୋଇଯାଇପାରେ, ମାତ୍ର ଯେଉଁଠାରେ ସେ ଅଛନ୍ତି ଏହା କେବେ ହେଲେ ଲୋପ ହେବ ନାହିଁ। ସେଥିପାଇଁ ଈଶ୍ୱରଙ୍କ ବାକ୍ୟ ହେଉଛି ଚିରସ୍ଥାୟୀ। ପ୍ରଭୁ ଯୀଶୁ ମଧ୍ୟ କହନ୍ତି, ଆକାଶ ଓ ପୃଥିବୀ ଲୋପ ହେବ, ମାତ୍ର ମୋର ବାକ୍ୟସମୂହରୁ ଗୋଟିଏ ବିନ୍ଦୁ ମାତ୍ର ଲୋପ ହେବ ନାହିଁ। ତେଣୁ ସେଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ଈଶ୍ୱରଙ୍କର ବାକ୍ୟରେ କେତେ ସତ୍ୟତା ରହିଛି। ଏହାପରେ ତ୍ରୟୋଦଶ ଅକ୍ଷରଟି ହେଉଛି ମେମ୍, ଗୀତ 119 ପର୍ବର 97 ପଦରେ ଏହିପରି ଲେଖା ଅଛି, ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ, ତାହା ଦିନଯାକ ମୋହର ଧ୍ୟାନ। ସେ ଈଶ୍ୱରଙ୍କ ବାକ୍ୟକୁ ପ୍ରିୟ ମଣୁଥିବାରୁ ତାହାକୁ ଦିନଯାକ ଧ୍ୟାନ କରନ୍ତି। ସେ ଈଶ୍ୱରଙ୍କ ବାକ୍ୟକୁ ଧ୍ୟାନ କରିବାରେ ଆନନ୍ଦ ଉପଭୋଗ କରନ୍ତି। ପ୍ରିୟ ବନ୍ଧୁ, ଆପଣ ଆଜି ଈଶ୍ୱରଙ୍କର ଯେଉଁ ବାକ୍ୟ ଅଧ୍ୟୟନ କରିଅଛନ୍ତି ତାହାକୁ କ'ଣ ନିଜର ମନ ମଧ୍ୟରେ ସ୍ମରଣ କରୁଅଛନ୍ତି? ଆପଣଙ୍କର ଦୈନନ୍ଦିନ ଜୀବନରେ ଆପଣ କ'ଣ ଈଶ୍ୱରଙ୍କର ବାକ୍ୟକୁ ସଦାସର୍ବଦା ସ୍ମରଣ କରନ୍ତି, ସେ ବାକ୍ୟକୁ ଧ୍ୟାନ କରନ୍ତି? ଯଦି ଆମେ ଈଶ୍ୱରଙ୍କ ବାକ୍ୟକୁ ଧ୍ୟାନ ନ କରୁ, ତାହେଲେ ଆମେ ଜଗତର ସମସ୍ତ ପ୍ରକାର ପରୀକ୍ଷା ପ୍ରଲୋଭନକୁ ଅତିକ୍ରମ କରିପାରିବା ନାହିଁ, ବା ଏହି ଜଗତର ସମସ୍ତ ପରୀକ୍ଷା ପ୍ରଲୋଭନର ବିଷୟକୁ ଜାଣିପାରିବା ନାହିଁ। ଆଉ ଶୈତାନ ବଡ଼ ଚାଲାକ, ସେ ଅତି ଚତୁରତାର ସହିତ ଆମମାନଙ୍କୁ ଭୁଲାଇ ନିଏ। ତେଣୁ ଏହି ଜଗତକୁ ବା ଏହି ଜଗତର ସମସ୍ତ ପରୀକ୍ଷା ପ୍ରଲୋଭନକୁ ଏଡ଼ି ଆଗବଢ଼ି ଯିବାକୁ ହେଲେ ଆମମାନଙ୍କୁ ସଦାସର୍ବଦା ଈଶ୍ୱରଙ୍କ ବାକ୍ୟକୁ ଧ୍ୟାନ କରିବାକୁ ହେବ। କେବଳ ଏହା ନୁହେଁ ଯେ ଯେତିକି ସମୟ ଧରି ଆମେ ଈଶ୍ୱରଙ୍କର ବାକ୍ୟ ଅଧ୍ୟୟନ କରିବା, କେବଳ ସେହି ସମୟରେ ଧ୍ୟାନ କରିବା ନୁହେଁ, ଆମେ ଈଶ୍ୱରଙ୍କ ବାକ୍ୟକୁ ଯାହା ଅଧ୍ୟୟନ କରୁ ତାହାକୁ ଆମମାନଙ୍କର ଜୀବନର ପ୍ରତି ଅବସ୍ଥାରେ ପ୍ରତି ସମୟରେ ସ୍ମରଣ କରିବା ଉଚିତ। ଆଉ ସେହି ବାକ୍ୟ ଅନୁଯାୟୀ ଆମମାନେ ଜଗତକୁ ଜୟ କରିବା ଉଚିତ, ଏ ଜଗତର ସମ୍ମୁଖୀନ ହେବା ଉଚିତ। ଯେତେବେଳେ ଆମମାନେ କୌଣସି ପ୍ରକାର ପରୀକ୍ଷା ପ୍ରଲୋଭନର ସମ୍ମୁଖୀନ ହେଉ, ସେତେବେଳେ କ'ଣ ଆମେ ଈଶ୍ୱରଙ୍କ ବାକ୍ୟକୁ ସ୍ମରଣ କରୁ? ଯଦି ଆମେ ତାହା କରିବା, ତାହେଲେ ଆମେ ନିଶ୍ଚିତ ଭାବରେ ଏହି ଜଗତକୁ ଜୟଲାଭ କରିପାରିବା। 119 ପର୍ବର 19 ପଦରେ ଏହିପରି ଲେଖା ଅଛି, ମୋର ସମସ୍ତ ଗୁରୁ ଅପେକ୍ଷା ମୋ ବୁଦ୍ଧି ଅଧିକ, କାରଣ ତୁମ୍ଭର ପ୍ରମାଣ ବାକ୍ୟ ସବୁ ମୋହର ଧ୍ୟାନ। କେତେ ଚମତ୍କାର ବିଷୟ! ବାସ୍ତବରେ ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରେ ସେ ପ୍ରକୃତ ବୁଦ୍ଧିମାନ। ଏପରିକି ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଏହି ବାକ୍ୟକୁ ଧ୍ୟାନ କରନ୍ତି, ସେମାନେ ଅନ୍ୟ ଜ୍ଞାନୀମାନଙ୍କ ଅପେକ୍ଷା ଈଶ୍ୱରଙ୍କ ବାକ୍ୟକୁ ଅତି ଉତ୍ତମ ଭାବେ ବୁଝିବାରେ ଓ ଜାଣିବାରେ ଦକ୍ଷତା ଅର୍ଜନ କରିଥାନ୍ତି। ପ୍ରିୟ ବନ୍ଧୁ, ଆପଣ କ'ଣ ଭାବୁଛନ୍ତି ଏ ଜଗତର ଜାଗତିକ ଜ୍ଞାନକୁ ହାସଲ କରିଦେଲେ ଆମମାନେ ଜ୍ଞାନୀ ହୋଇଯିବା? ନୁହେଁ। ଯେପର୍ଯ୍ୟନ୍ତ ଆମେ ଆମମାନଙ୍କର ସୃଷ୍ଟିକର୍ତ୍ତାଙ୍କୁ ଚିହ୍ନି ନାହୁଁ, ଆମମାନେ ଜ୍ଞାନୀ ନୁହୁଁ, ଆମମାନେ ମୂର୍ଖ। କାରଣ ପ୍ରଭୁଙ୍କର ବାକ୍ୟରେ ଲେଖା ଅଛି, ମୂର୍ଖ ବା ମୂଢ଼ ମନେ ମନେ କହିଅଛି, ଈଶ୍ୱର ନାହାନ୍ତି। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ କହେ, ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। ଯଦି ଈଶ୍ୱର ଭୟ ଆମମାନଙ୍କ ଜୀବନରେ ନାହିଁ, ଯଦି ଆମେ ଈଶ୍ୱରଙ୍କୁ ଏପର୍ଯ୍ୟନ୍ତ ଚିହ୍ନି ନାହୁଁ, ଜାଣିନାହୁଁ, ତାହେଲେ ଆମମାନେ ମୂର୍ଖ, ଆମମାନେ ଅବୋଧ, ଆମମାନେ ଅଜ୍ଞାନୀ। ତେଣୁ ଆସୁ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଆମମାନେ ଈଶ୍ୱରଙ୍କୁ ଜାଣିବା ପାଇଁ ଚେଷ୍ଟା କରୁ। ଆଉ ଈଶ୍ୱରଙ୍କ ବାକ୍ୟ ଯଦି ଆମମାନଙ୍କ ହୃଦୟ ମଧ୍ୟରେ ଅଛି, ତାହେଲେ ଆମମାନେ ପ୍ରକୃତ ଜ୍ଞାନୀ। ଏହାପରେ ଚତୁର୍ଦ୍ଦଶ ଅକ୍ଷରଟି ହେଉଛି ନୁନ୍, ଗୀତ 119 ପର୍ବର 105 ପଦରେ ଲେଖା ଅଛି, ତୁମ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ଏହି ପଦକୁ ଆମେ ପ୍ରାୟ ସମସ୍ତେ ଜାଣୁ। ଏହା ଆମମାନଙ୍କର ଏକ ମୁଖସ୍ଥ ପଦ। କିନ୍ତୁ ସେହି ଆଲୁଅକୁ କ'ଣ ଆମମାନେ ଅନୁସରଣ କରୁ? ସେ ଆଲୁଅକୁ କ'ଣ ଆମମାନେ ଆମମାନଙ୍କର ଜୀବନରେ ବ୍ୟବହାର କରୁ? ଆମେ ପ୍ରତ୍ୟେକ ଈଶ୍ୱରଙ୍କ ବାକ୍ୟକୁ ଏହି ଅନ୍ଧକାରମୟ ଜଗତର ପଥରେ ଚାଲିବା ସମୟରେ ବ୍ୟକ୍ତିଗତ ଭାବେ, ବ୍ୟବହାରିକ ଭାବେ ଓ ନିୟମିତ ଭାବେ ବ୍ୟବହାର କରିବା ଉଚିତ। କାରଣ ଏହି ଜଗତ ହେଉଛି ଅନ୍ଧକାରମୟ ଜଗତ। ଏହି ଜଗତ କେବେ ହେଲେ ଆମମାନଙ୍କୁ ଆଲୋକ ଦେଇପାରିବ ନାହିଁ। ଏହି ଜଗତ ଆମମାନଙ୍କୁ ଅନ୍ଧକାର ଆଡ଼କୁ କଢ଼ାଇ ନିଏ, ମାତ୍ର ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଆଲୋକ ଆଡ଼କୁ କଢ଼ାଇ ନିଏ। ଯେଉଁ ଆଲୋକରେ ଅଛି ଶାନ୍ତି, ମୁକ୍ତି ଓ ଏକ ମହାନ ଭରସା। ଏହାପରେ ପଞ୍ଚଦଶ ଅକ୍ଷରଟି ହେଉଛି ସାମକ। ଗୀତ 119 ପର୍ବର 113 ପଦରେ ଲେଖା ଅଛି, ମୁଁ ଦିୱାନାମାନଙ୍କୁ ଘୃଣା କରେ, ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ। ଆପଣ ମନୁଷ୍ୟର କଳ୍ପିତ କାହାଣୀ ବା ବୃଥା କଥାରେ ଅଧିକ ସମୟ ଦିଅନ୍ତି ନା ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଅଧିକ ସମୟ ଅତିବାହିତ କରନ୍ତି? ମୁଁ ଦେଖେ ଅନେକ ସମୟରେ ଯେତେବେଳେ ଆମମାନଙ୍କୁ ସମୟ ମିଳେ, ଆମମାନେ ଅଯଥା କଥାରେ ସମୟ ଅତିବାହିତ କରୁ, ଯେଉଁ କଥାରେ କି କୌଣସି ମୂଲ୍ୟ ନଥାଏ। ଏପରିକି ପ୍ରଭୁଙ୍କର ସେବାରେ କାର୍ଯ୍ୟ କରି ମଧ୍ୟ ଆମମାନେ ସମୟକୁ ଠିକ୍ ଭାବରେ ବ୍ୟବହାର କରିପାରିନଥାଉ। ଆମେମାନେ ବୃଥା କଥାରେ ସମୟ ନଷ୍ଟ କରିଥାଉ। ଆମମାନେ କଳ୍ପିତ କାହାଣୀକୁ ଦୃଷ୍ଟି ଦେଇଥାଉ, ତାହା ଉପରେ ଭରସା କରିଥାଉ, ତାହାକୁ ଅଧ୍ୟୟନ କରିବାରେ ସମୟ ଅତିବାହିତ କରିଥାଉ, ମାତ୍ର ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଆମମାନେ ଅବହେଳା କରୁ। କିନ୍ତୁ ଈଶ୍ୱରଙ୍କ ବାକ୍ୟ ହିଁ କେବଳ ଆମମାନଙ୍କ ଜୀବନ ପାଇଁ ଆଲୋକ, ପଥ। ଏହାପରେ ଷୋଡ଼ଶ ଅକ୍ଷରଟି ହେଉଛି ଅଇନ୍। ଗୀତ 119 ପର୍ବର 126 ପଦରେ ଲେଖା ଅଛି, ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି, କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି। ଆଜି ଆମମାନଙ୍କର ଏହି ପ୍ରାର୍ଥନା ହେବା ଉଚିତ, ହେ ପ୍ରଭୁ, ତୁମ୍ଭର ବାକ୍ୟ ଅନୁଯାୟୀ ସମସ୍ତ ବିଷୟ ସାଧନ କର ଓ ତୁମ୍ଭର ବାକ୍ୟକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଓ ଅନ୍ୟମାନଙ୍କୁ ଅବଗତ କରାଇବା ନିମନ୍ତେ ଆମକୁ ସାହାଯ୍ୟ କର। ଏହାପରେ ସପ୍ତଦଶ ଅକ୍ଷରଟି ହେଉଛି ପେ। ଗୀତ 119 139 ପଦରେ ଲେଖା ଅଛି, ତୁମ୍ଭ ପ୍ରମାଣ ବାକ୍ୟ ସକଳ ଆଶ୍ଚର୍ଯ୍ୟ, ଏଥିପାଇଁ ମୋ ପ୍ରାଣ ତାହା ସବୁ ପାଳନ କରେ। ଈଶ୍ୱରଙ୍କର ପ୍ରମାଣ ବାକ୍ୟ ସକଳ ଆଶ୍ଚର୍ଯ୍ୟ, ଯାହାକି ଭାବବାଣୀ, ଆଦେଶ ଓ ପ୍ରତିଜ୍ଞା ସବୁରେ ପରିପୂର୍ଣ୍ଣ, ଯେଉଁ ବାକ୍ୟ ସତ୍ୟ ଓ ଜୀବନ୍ତ ତଥା ପରୀକ୍ଷାସିଦ୍ଧ, ପ୍ରମାଣସିଦ୍ଧ, ସେହି ବାକ୍ୟ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ହେଉଛନ୍ତି ସେହି ବାକ୍ୟରୂପୀ ଈଶ୍ୱର। ସେ ଦେହବନ୍ତ ହୋଇ ଜଗତକୁ ଆସିଲେ ଈଶ୍ୱରଙ୍କର ଅଭିମତକୁ ସଫଳ କରିବା ପାଇଁ। ପ୍ରିୟ ବନ୍ଧୁ, ଆଜି ଆମେ ଈଶ୍ୱରଙ୍କ ବାକ୍ୟକୁ କେତେଦୂର ଗୁରୁତ୍ୱ ଦେଉଛୁ? ଯଦି ଆମେ ଈଶ୍ୱରଙ୍କ ବାକ୍ୟକୁ ଗୁରୁତ୍ୱ ଦେବା, ତାହେଲେ ଆମେ ନିଶ୍ଚିତ ଭାବରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଗୁରୁତ୍ୱ ଦେବା, କାରଣ ସେ ହେଉଛନ୍ତି ଈଶ୍ୱରଙ୍କ ବାକ୍ୟ। ତେଣୁ ଆଜି ଯଦି ଆମମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆମମାନଙ୍କ ହୃଦୟ ମଧ୍ୟରେ ଗ୍ରହଣ କରିଅଛୁ, ତାହେଲେ ଆମେ ଈଶ୍ୱରଙ୍କ ବାକ୍ୟକୁ ମଧ୍ୟ ସ୍ଥାନ ଦେଇଅଛୁ। ଆଉ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ଜୀବନକୁ ଅଧିକାର କରିଅଛି, ଆଉ ସେହି ବାକ୍ୟ ଅନୁଯାୟୀ ଯଦି ଆମମାନେ ଜୀବନଯାପନ କରୁ, ତାହେଲେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ମହତ୍ ଅଭିମତକୁ ସଫଳ କରିପାରିବା ଏବଂ ପିତା ଈଶ୍ୱରଙ୍କର ଇଚ୍ଛାକୁ ସଫଳ କରିବା ସଙ୍ଗେ ସଙ୍ଗେ ସେହି ଅନନ୍ତ ଜୀବନର ପଥରେ ଆମମାନେ ଅଗ୍ରସର ହୋଇପାରିବା। ଏହାପରେ ଗୀତ 119 ପର୍ବର 130 ପଦରେ ଏହିପରି ଲେଖା ଅଛି, ତୁମ ବାକ୍ୟର ବିକାଶ ଆଲୁଅ ପ୍ରଦାନ କରେ, ତାହା ନିର୍ବୋଧକୁ ବୋଧ ଦିଏ। ବାସ୍ତବରେ ଈଶ୍ୱରଙ୍କ ବାକ୍ୟ ହିଁ ନିର୍ବୋଧକୁ ବୋଧ ଦିଏ। ଆଜି ଯଦି ଆମମାନେ ନିର୍ବୋଧ, ତାହେଲେ ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କୁ ବୋଧ ଦେବ। ଆମମାନଙ୍କୁ ସେହି ଭୁଲ ବାଟରୁ କଢ଼ାଇ ଆଣି ଆମମାନଙ୍କୁ ଠିକ୍ ବାଟରେ କଢ଼ାଇ ନେବ। ପ୍ରିୟ ବନ୍ଧୁ, ଆମମାନେ ନିଜେ ନିଜ ଜ୍ଞାନରେ ଏହି ଜଗତରେ କେବେ ହେଲେ ଈଶ୍ୱରଙ୍କର ସନ୍ତୋଷଜନକ ଜୀବନଯାପନ କରିପାରିବା ନାହିଁ। କେବଳ ଈଶ୍ୱରଙ୍କର ବାକ୍ୟ ମଧ୍ୟ ଦେଇ ଯଦି ଆମମାନେ ଆମମାନଙ୍କ ଜୀବନକୁ ସମୀକ୍ଷା କରିବା, ତାହେଲେ ଆମମାନେ ଆମମାନଙ୍କର ପଥକୁ ବିବେଚନା କରିପାରିବା, ଆମମାନଙ୍କର ଭୁଲ ତ୍ରୁଟିକୁ ଆମମାନେ ଦେଖିପାରିବା, ଆଉ ଆମମାନେ ସେହି ଉଦ୍ଧାରକର୍ତ୍ତାଙ୍କର ନିକଟକୁ ଫେରିଆସିବା, ଯିଏକି ଆମମାନଙ୍କୁ ତାଙ୍କର ସେହି ଉଦ୍ଧାରର ପଥରେ କଢ଼ାଇ ନେବେ, ପରିତ୍ରାଣର ପଥରେ କଢ଼ାଇ ନେବେ, ସେହି ସ୍ୱର୍ଗୀୟ ପଥରେ କଢ଼ାଇ ନେବେ। ଏହାପରେ ଅଷ୍ଟାଦଶ ଅକ୍ଷରଟି ହେଉଛି ସାଦେ। ଗୀତ 119 ପର୍ବର 137 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ତୁମେ ଧର୍ମମୟ ଓ ତୁମର ଶାସନ ସକଳ ସରଳ। ଈଶ୍ୱର ଧାର୍ମିକ ଓ ସେ ଆମମାନଙ୍କ ସହିତ ଧାର୍ମିକତାର ସହିତ ଆଚରଣ କରନ୍ତି। ଆମମାନେ ଅଧାର୍ମିକ ଆଚରଣ କରୁ, ମାତ୍ର ସେ ବିଶ୍ୱସ୍ତ ଓ ଧାର୍ମିକ। ଆମେ ତାହାଙ୍କର ସେହି ସତ୍ୟତା ଉପରେ ନିର୍ଭର କରିପାରିବା। ଏହାପରେ 29 ଅକ୍ଷରଟି ହେଉଛି କଫ। ଗୀତ 119ର 145ରୁ 146ରେ ଏହିପରି ଲେଖା ଅଛି, ମୁଁ ସର୍ବାନ୍ତକରଣରେ ପ୍ରାର୍ଥନା କରିଅଛି, ହେ ସଦାପ୍ରଭୁ ମୋତେ ଉତ୍ତର ଦିଅ, ମୁଁ ତୁମର ବିଧି ପାଳନ କରିବି। ମୁଁ ତୁମ ନିକଟରେ ପ୍ରାର୍ଥନା କରିଅଛି, ମୋତେ ତ୍ରାଣ କର, ତହିଁରେ ମୁଁ ତୁମର ପ୍ରମାଣ ବାକ୍ୟ ସବୁ ମାନିବି। କେତେ ଚମତ୍କାର ବିଷୟ! ଈଶ୍ୱର ଯେତେବେଳେ ଆପଣଙ୍କୁ ମୋତେ ଉଦ୍ଧାର କରନ୍ତି, ସେତେବେଳେ ସେ ଆମମାନଙ୍କୁ ତାଙ୍କର ବାକ୍ୟ ରୂପ ଆହାର ଦେଇ ପରିତୃପ୍ତ କରାନ୍ତି। ସେ ଆମମାନଙ୍କର ସେହି ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି। ସେ ଆମମାନଙ୍କର କ୍ଷୁଧା ନିବାରଣ କରନ୍ତି, ତୃଷା ନିବାରଣ କରନ୍ତି। ଏହାପରେ ଆମେ ବିଂଶ ଅକ୍ଷର ମଧ୍ୟକୁ ଯିବା, ତାହା ହେଉଛି ରେସ୍। ଗୀତ 119ର 154 ପଦରେ ଲେଖା ଅଛି, ତୁମ୍ଭେ ମୋହର ବିବାଦ ନିଷ୍ପତ୍ତି କର ଓ ମୋତେ ମୁକ୍ତ କର, ତୁମ ବାକ୍ୟାନୁସାରେ ମୋତେ ସଚେତ କର। ଗୀତରଚକ କହନ୍ତି, ତୁମ ବାକ୍ୟ ଅନୁଯାୟୀ ମୋତେ ଉଦ୍ଦୀପିତ କର। ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କୁ ଉଦ୍ଦୀପିତ କରାଇଥାଏ। ଈଶ୍ୱରଙ୍କ ବାକ୍ୟ ବିନା ଆମମାନଙ୍କ ଜୀବନରେ କେବେ ହେଲେ ଉଦ୍ଦୀପନା ଆସିବ ନାହିଁ। ଆଜି ଯଦି ଆମମାନେ ଉଦ୍ଦୀପନା ବିଷୟ ନେଇ କଥାବାର୍ତ୍ତା କରୁ, ତାହେଲେ ଆମମାନେ ଈଶ୍ୱରଙ୍କ ବାକ୍ୟକୁ ଅଗ୍ରାଧିକାର ଦେବା ଉଚିତ। ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କ ଆତ୍ମିକ ଜୀବନରେ ଉଦ୍ଦୀପିତ କରାଏ। ଏହାପରେ ଏକ ବିଂଶ ଅକ୍ଷରଟି ହେଉଛି ସିନ୍। ଗୀତ 119ର 161 ପଦରେ ଲେଖା ଅଛି, ଅଧିପତିମାନେ ଅକାରଣରେ ମୋତେ ତାଡ଼ନା କରିଅଛନ୍ତି, ମାତ୍ର ମୋହର ମନ ତୁମ ବାକ୍ୟରେ ଭୀତ ଥାଏ। ଦେଖନ୍ତୁ, ଗୀତରଚକ ଅଧିପତିମାନଙ୍କୁ ସମ୍ମାନ ଦେବା ଅପେକ୍ଷା ଓ ସେମାନଙ୍କର ବାକ୍ୟ ଉପରେ ଅଧିକ ଗୁରୁତ୍ୱ ଦେବା ଅପେକ୍ଷା ଈଶ୍ୱରଙ୍କ ବାକ୍ୟକୁ ଅଧିକ ସମ୍ମାନ ଦେଇ ସେହି ବାକ୍ୟ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ଏହାପରେ ଦ୍ୱାବିଂଶ ଅକ୍ଷରଟି ହେଉଛି ତୌ। 119ର 176 ପଦରେ ଲେଖା ଅଛି, ମୁଁ ହଜାମେଶ ପରି ବିପଦଗାମୀ ହୋଇଅଛି, ଆପଣ ଦାସକୁ ଖୋଜ, କାରଣ ମୁଁ ତୁମ ଆଜ୍ଞା ସକଳ ପାଶରୁ ନାହିଁ। ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ଆପଣଙ୍କ ହୃଦୟରେ ଅଛି ଓ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ ଆପଣଙ୍କ ହୃଦୟରେ ପ୍ରବଳ ଇଚ୍ଛା ରହିଅଛି, ସେହି ପାଳକ ଆପଣଙ୍କୁ କେବେ ହେଲେ ଛାଡ଼ିଦେବେ ନାହିଁ। ସେ ଆପଣଙ୍କୁ ନିଶ୍ଚୟ ଖୋଜି ବାହାର କରିଦେବେ। ସେ ଆପଣଙ୍କୁ ତାଙ୍କର କାନ୍ଧରେ ପକାଇ ଖୁଆଡ଼ ମଧ୍ୟକୁ ନେଇଆସିବେ। ଗୀତ 119 ପର୍ବଟି ଏକ ଚମତ୍କାର ଗୀତ। ଏହା ଈଶ୍ୱରଙ୍କ ବାକ୍ୟର ମହାନତାକୁ ପ୍ରକାଶ କରେ ଓ ଏହା ସେହି ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରକାଶ କରେ ଓ ମନୁଷ୍ୟର ଜୀବନରେ ସ୍ୱାଧୀନତା ଆଣିଦିଏ। ଆସନ୍ତୁ ଏହାପରେ ଗୀତ 120 ପର୍ବ ମଧ୍ୟକୁ ଯିବା। ଏହି 120 ଗୀତରୁ ଆରମ୍ଭ କରି 134 ଗୀତ ପର୍ଯ୍ୟନ୍ତ ଆମେ ଆଉ ଏକ ନୂତନ ବିଭାଗ ମଧ୍ୟରେ ପ୍ରବେଶ କରୁଅଛୁ। ଏହି 15 ଗୀତ ଭ୍ରମଣର ଗୀତ ବା ତୀର୍ଥଯାତ୍ରୀ ଦଳର ଗୀତ। ଏହି ଗୀତଗୁଡ଼ିକୁ ମୁଖ୍ୟତଃ ଦୁଇ ପ୍ରକାର ଅର୍ଥରେ ସେମାନେ ବ୍ୟବହାର କରିଥିଲେ। ପ୍ରଥମତଃ ଇସ୍ରାଏଲ ସନ୍ତାନଗଣର ଯେତେବେଳେ ସେହି ବାବିଲୋନର ବନ୍ଧନରୁ ନିସ୍ତାର ପାଇ ଜେରୁସାଲମକୁ ବାହୁଡ଼ି ଆସିଲେ, ସେତେବେଳେ ସେମାନେ ପ୍ରଥମତଃ ଏହି ଗୀତଗୁଡ଼ିକୁ ଗାନ କରିଥିଲେ। ଦ୍ୱିତୀୟତଃ ଏହି ଗୀତଗୁଡ଼ିକ ସାଧାରଣତଃ ପ୍ରତ୍ୟେକ ବର୍ଷ 3 ପର୍ବରେ ଈଶ୍ୱରଙ୍କୁ ଉପାସନା କରିବା ନିମନ୍ତେ ଜେରୁସାଲମକୁ ଯିବା ପଥରେ ଗାୟନ କରାଯାଉଥିଲା। ଆଉ ସେହି 3 ପର୍ବ ହେଲା ନିସ୍ତାର ପର୍ବ, ପେଣ୍ଟିକଷ୍ଟ ପର୍ବ ଓ ସମାଗମତମ୍ବର ପର୍ବ। ଏହାର ଆତ୍ମିକ ଭାବ ମଧ୍ୟ ରହିଅଛି। ଯେତେବେଳେ ଆମେ ପାପରୁ ଉଦ୍ଧାର ପାଇବା ପରେ ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେଉ, ଆମମାନେ ଦିନକୁ ଦିନ ଆତ୍ମିକ ଜୀବନରେ ମଧ୍ୟ ବୃଦ୍ଧିପ୍ରାପ୍ତ ହେଉ। ଓ ଯେତେବେଳେ ଆମେ ଈଶ୍ୱରଙ୍କ ଅନୁଗ୍ରହ ଓ ଖ୍ରୀଷ୍ଟଙ୍କ ଜ୍ଞାନରେ ବୃଦ୍ଧିଲାଭ କରୁ, ସେତେବେଳେ ଆମେ ପବିତ୍ରକୃତ ହେବା ନିମନ୍ତେ ଚେଷ୍ଟିତ ହେଉ। ପ୍ରିୟ ବନ୍ଧୁ, ଆମେ ଆତ୍ମିକ ଜୀବନରେ ସେହିପରି ଦିନ ପ୍ରତିଦିନ ବର୍ଦ୍ଧିଷ୍ଣୁ ହେବା ଉଚିତ। ବର୍ତ୍ତମାନ ଆମେ ଏହି ଗୀତ 120ରୁ ସେହି ଯାତ୍ରା ଆରମ୍ଭ ହେବାର ଲକ୍ଷ୍ୟ କରିବାକୁ ପାରିବା ଓ ସେହି ତୀର୍ଥଯାତ୍ରୀକୁ ମଧ୍ୟ ଦେଖିବାକୁ ପାରିବା ଓ ତାହାର ବାସସ୍ଥାନ ମଧ୍ୟ ଲକ୍ଷ୍ୟ କରିବାକୁ ପାରିବା। ତେବେ ଆମେ ଏହି ବିଷୟ ନେଇ ଆଗାମୀ କାର୍ଯ୍ୟକ୍ରମରେ ଅଧ୍ୟୟନ କରିବା ନିମନ୍ତେ ଯିବା, କିନ୍ତୁ ଏଠାରେ ଆମେ ଏହି ଶିକ୍ଷା ପାଉଅଛୁ ଯେ ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କ ନିମନ୍ତେ ଆଲୋକ, ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କ ନିମନ୍ତେ ପଥ, ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କ ନିମନ୍ତେ ସତ୍ୟ, କାରଣ ସେହି ବାକ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଉପସ୍ଥାପିତ କରେ। ଆଉ ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତା ଈଶ୍ୱରଙ୍କ ନିକଟକୁ ଯାଇପାରେ ନାହିଁ। ଆସନ୍ତୁ ସେହି ପ୍ରଭୁ ଶ୍ରୀକୃଷ୍ଣଙ୍କଠାରେ ବିଶ୍ୱାସ କରି ପ୍ରଭୁଙ୍କର ବାକ୍ୟକୁ ଗ୍ରହଣ କରି ତଦନୁଯାୟୀ ଜୀବନଯାପନ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ମଣିଷ ଜୀବନ ଦୁଇ ଦିନ ପାଇଁ, ଆଜି ଥିଲେ ପୁଣି କାଲିକୁ ନାହିଁ। ଆସିଛି ମୁଁ ଏକା, ଚାଲିଯିବି ଏକା, କରିଛି ନାମ ନୀତି ଧ୍ୟାନ ସେହି
শ্রোতা। এই কার্যক্রম শুনিথিবারু আপনকু অশেষ ধন্যবাদ। এই কার্যক্রম আপনকু কিপরি লাগিলা ও কেউ বিষয়টি আপনকু হৃদয়কু অধিক স্পর্শ করিছি তাহা লেখি জনাইলে আমি বিশেষ উপকৃত হেবু। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকু জানান্তু। আমার ঠিকানা পথ প্রদর্শিকা, ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা, ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু, odia.ttb@radio882.com। তেবে আজি পাই এঠারে রাখুছু, নমস্কার।
যিশু নামে পাইছি মু অনন্ত জীবন।